ଯୁବକ ଯୁବତୀ ଭଦ୍ରକର ଯେତେ ଶ୍ରୀରାମ ଭକ୍ତ ସମସ୍ତେ ରେଡି ହେଇଯାଆନ୍ତୁ, ଏଥର ଭଦ୍ରକକୁ ପୁରା ଶ୍ରୀରାମ ନାନରେ ଆମେ ପୁରା ଚମକେଇ ଦବା। ଭଦ୍ରକରେ ପୁଣି ଥରେ 117 ତାରିଖକୁ ଆମେ ଭଗବାନ ଶ୍ରୀରାମଙ୍କୁ ମୁଣ୍ଡରେ ବସେଇ ବସେଇ ନାଚି ନାଚି ଶହ ଶହ ମେଢ ନେଇ ଆସିବା।
ଜୟ ଜଗନ୍ନାଥ, ଜୟ ମହାବୀର ହନୁମାନ କି ଜୟ। ଆମର ଭଦ୍ରକର ସବୁଠାରୁ ବଡ଼ ପର୍ବ, ସବୁଠାରୁ ଯିଏକି ଗଣପର୍ବ ହେଇଯାଇଛି, ଭଦ୍ରକର ଐତିହାସିକ ଶ୍ରୀରାମ ନବମୀ ଶୋଭାଯାତ୍ରା ଆପଣମାନେ ସମସ୍ତେ ଜାଣିଛନ୍ତି, ଯେଉଁଟାକି ବିଗତ ବର୍ଷ ସାରା ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଶ୍ରୀରାମ ନବମୀ ସମିତି ଏଥର ଜିଲ୍ଲା ପ୍ରଶାସନ ସହିତ କଥାବାର୍ତ୍ତା କରି ମିଟିଂ କରି ଯୋଉ ଆମର ଚାଲିଛି ଶ୍ରୀରାମ ନବମୀ ଶୋଭାଯାତ୍ରା, ଏଥର ବହୁତ ବଡ ଧରଣର ଶୋଭାଯାତ୍ରା ଏଥର ହବ। ପାରମ୍ପରିକ ବାଦ୍ୟ ଗୁଡା ସବୁ ଆସିବ ଏବଂ ଶହ ଶହ ସଂଖ୍ୟାରେ ମେଢ ଏଥର ଆସିବ। ଆପଣଙ୍କର ଡିଜେ ପାଇଁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ପ୍ରଶାସନ ଠାକୁର ହଉଛି ଶ୍ରୀରାମ ଭଗବାନ, ମହାବୀର ହନୁମାନ। ଆମେ ଏକ ସ୍ୱରରେ ଭଦ୍ରକ ମାର୍କେଟକୁ ଉଠେଇବା,